ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. చారోటి రాజ్య గోటే కేంద్రశాసిత అంచలర విధానసభ నిర్వాచన గణతి ప్రక్రియ జారి. స్వాధీనతా పరఠారు ప్రథమ థర లాగి పశ్చిమబంగరే సర్కార్ గఠన కరివాకు జాఉచి బీజేపీ. ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଓ ତାମିଲନାଡୁରେ ଟିଭିକେର ବହୁମତ ହାସଲ. ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି. ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ. ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନର ଗଣତି ପ୍ରକ୍ରିୟା ଜାରି ରହିଛି. ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ବିଜେପି ଆଗୁଆ ରହିଛି. ସେହିଭଳି ତାମିଲନାଡୁରେ ବିଶିଷ୍ଟ ଅଭିନେତା ବିଜୟଙ୍କର ଟିଭିକା ଦଳକୁ ସଫଳତା ମିଳିବାରେ ଲାଗିଛି. କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳରେ ଆଗୁଆ ଥିବା ଜଣାପଡ଼ିଛି. ଏତଦ୍ବ୍ୟତୀତ ଗୁଜରାଟ, ତ୍ରିପୁରା ଓ ନାଗାଲାଣ୍ଡରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିବାବେଳେ କର୍ଣ୍ଣାଟକର ଆସନଟି କଂଗ୍ରେସକୁ ମିଳିଛି. ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି. ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ଗତ 15 ବର୍ଷ ଧରି ଶାସନ କରୁଥିବା ତୃଣମୂଳ କଂଗ୍ରେସର ପରାଜୟ ହୋଇଛି. ପଶ୍ଚିମବଙ୍ଗର ମୋଟ 293 ବିଧାନସଭା ଆସନ ମଧ୍ୟରୁ 104 ଆସନର ଫଳାଫଳ ଘୋଷଣା କରାଯାଇଛି. ବିଜେପି ସେଥିମଧ୍ୟରୁ 72 ବିଜୟୀ ହୋଇଥିବାବେଳେ ତୃଣମୂଳ କଂଗ୍ରେସକୁ 29 ମିଳିଛି। ଏହାଛଡ଼ା ବିଜେପି 132 ଆସନରେ ଆଗୁଆ ଥିବାବେଳେ 54 ଆସନରେ ଟିଏମ୍ସି ଆଗୁଆ ରହିଛି। କଂଗ୍ରେସ, ସିପିଏମ୍ ଏବଂ ଅନ୍ୟାନ୍ୟ ଗୋଟିଏ ଲେଖାଏଁ ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଭବାନୀପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ନେତା ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗୁଆ ରହିଛନ୍ତି। ତେବେ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଆଗୁଆ ଥିବା ଜଣାପଡ଼ିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବହରମପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁବ୍ରତ ମୈତ୍ରଙ୍କଠାରୁ ପଛୁଆ ଥିବା ଜଣାପଡ଼ିଛି। ଆସାମରେ ବିଜେପି ତୃତୀୟ ଥର ଲାଗି କ୍ଷମତା ହାସଲ ନିମନ୍ତେ ଏକ ଐତିହାସିକ ବିଜୟ ଦିଗରେ ଅଗ୍ରଗତି କରୁଥିବା ଜଣାଯାଇଛି। ମୋଟ 126 ବିଧାନସଭା ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇଥିବା 101 ଆସନରୁ ବିଜେପି 73 ହାସଲ କରିଛି। ଏଥିସହିତ ଏହାର ମେଣ୍ଟ ଦଳ ଆସାମ ଗଣ ପରିଷଦ 6 ବିଜୟୀ ହୋଇଥିବାବେଳେ 8 ସିଟ୍ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ହାତେଇଛି। ଅନ୍ୟପକ୍ଷରେ କଂଗ୍ରେସକୁ 7, ଏଆଇୟୁଡିଏଫ୍, ରାଇଜର ଦଳ ଏବଂ ଟିଏମ୍ସିକୁ ଗୋଟିଏ ଲେଖାଏଁ ସିଟ୍ ମିଳିଛି। ବିଜେପିର ହିତେନ୍ଦ୍ରନାଥ ଗୋସ୍ୱାମୀ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କୁ ଜୋରହାଟ ଆସନରେ ପରାସ୍ତ କରିଛନ୍ତି। ଏହାଛଡ଼ା ବିଜେପି 9 ଆଗୁଆ ଥିବାବେଳେ ଏହାର ସହଯୋଗୀ ଦଳ ଏଜିପି 3 ଓ ବିପିଏଫ୍ 2 ଆଗୁଆ ଥିବା ଜଣାପଡ଼ିଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳର ମୋଟ 140 ବିଧାନସଭା ଆସନରୁ ମଧ୍ୟରୁ 69 ବିଜୟ ଲାଭ କରିଛି। ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ନେତା ପିନାରାଇ ବିଜୟନ ଧର୍ମଦାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ 19,000+ ଭୋଟ୍ରେ ତାଙ୍କ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଭିପି ଅବଦୁଲ ରସିଦ୍ଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ନେମମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ 4,000+ ଭୋଟ୍ରେ ସିପିଆଇଏମ୍ ନେତା ଭି ଶିଭାଙ୍କୁଟିଙ୍କୁ ପରାସ୍ତ କରିଛନ୍ତି। ତାମିଲନାଡୁରେ ବିଶିଷ୍ଟ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ରାଜ୍ୟ ବିଧାନସଭା ନିର୍ବାଚନରେ ଏକକ ଦଳ ଭାବେ ସଫଳତା ହାସଲ କରିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ 234 ଆସନ ମଧ୍ୟରୁ ଟିଭିକେ 75 ଆଗୁଆ ଥିବାବେଳେ 33 ବିଜୟ ହାସଲ କରିଛି। ସେହିଭଳି ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ 49 ଆଗୁଆ ରହିଥିବାବେଳେ 9 ଆସନ ହାସଲ କରିଛି। ଅନ୍ୟପକ୍ଷରେ ଏଆଇଡିଏମ୍କେ 6 ଆସନ ମିଳିଥିବାବେଳେ 40 ଆଗୁଆ ଥିବା ଜଣାପଡ଼ିଛି। ପୁଡୁଚେରୀରେ ଏନ୍ ରଙ୍ଗାସ୍ୱାମୀଙ୍କ ଏଆଇଏନ୍ଆର୍ସି ନେତୃତ୍ୱାଧୀନ ଏନ୍ଡିଏ ପୁନଶ୍ଚ କ୍ଷମତାକୁ ଫେରିବାର ଆଶା କରାଯାଉଛି। ଏହି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 30 ବିଧାନସଭା ଆସନ ମଧ୍ୟରୁ ଏଆଇଏନ୍ଆର୍ସିକୁ 9 ଆସନ ମିଳିଥିବାବେଳେ 2 ଆଗୁଆ ରହିଛି। ସେହିଭଳି ବିଜେପି 2 ଆସନରେ ବିଜୟୀ ହୋଇ ଅନ୍ୟ 2 ଆଗୁଆ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଆଇଡିଏମ୍କେ ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବେ। ସମ୍ପ୍ରତି 4 ରାଜ୍ୟ ଏବଂ 1 କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ପରିପ୍ରେକ୍ଷୀରେ ଶ୍ରୀ ମୋଦି ଏହି ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। 2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଜନଶକ୍ତିର ବିଜୟ ହୋଇଛି ଏବଂ ବିଜେପିର ସୁଶାସନ ତଥା ଜନକଲ୍ୟାଣକାରୀ ନୀତିକୁ ରାଜ୍ୟବାସୀ ଆପଣାଇଛନ୍ତି। ଏଥିଲାଗି ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଏହି ନିର୍ବାଚନରେ ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଛନ୍ତି। ଆଗାମୀ ଦିନରେ ସେମାନଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ସମସ୍ତ ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସମାଜର ସମସ୍ତ ବର୍ଗଙ୍କର ସମ୍ମାନ ବଜାୟ ରଖିବା ସହିତ ସୁଯୋଗ ପ୍ରଦାନ ଦିଗରେ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ତେବେ ଦଳୀୟ କର୍ମକର୍ତ୍ତା ଏବଂ କର୍ମୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି କହିବା ସହିତ ଆଗାମୀ ଦିନରେ ବିଜେପି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେଭଳି ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚପାରିବ ସେ ଦିଗରେ ଯତ୍ନବାନ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିକୁ ଏକ ଐତିହାସିକ ଜନାଦେଶ ମିଳିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ସମ୍ପ୍ରତି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ବିଜେପିର ସ୍ୱଚ୍ଛ ରାଜନୀତି, ସୁଶାସନ ଏବଂ ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ଯୋଗୁଁ ଏହି ଜନାଦେଶ ପ୍ରାପ୍ତ ହୋଇଛି। ପଶ୍ଚିମବଙ୍ଗବାସୀ ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପଥ ଆପଣାଇଛନ୍ତି ବୋଲି ସେ କହିଛନ୍ତି। ବିଜେପିର କର୍ମକର୍ତ୍ତା ତଥା କର୍ମୀମାନଙ୍କର ତ୍ୟାଗ, ସଂଘର୍ଷ ଓ ବଳିଦାନ ବିନା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏହି ଐତିହାସିକ ବିଜୟ ସମ୍ଭବ ହୋଇପାରି ନଥାନ୍ତା ବୋଲି ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜ୍ୟର ବିଭିନ୍ନ ହିଂସା କାର୍ଯ୍ୟକଳାପରେ ପ୍ରଭାବିତ ପରିବାରଙ୍କର ଧୈର୍ଯ୍ୟର ଏହା ବିଜୟ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଜୟକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତ୍ୟେକ ଦଳୀୟ କର୍ମୀଙ୍କ ଲାଗି ଏକ ଭାବାବେଗର ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ ଏହି ଐତିହାସିକ ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ନିର୍ବାଚନରେ ପଶ୍ଚିମବଙ୍ଗର ଜନସାଧାରଣ ବିଜେପିର ସୁଶାସନ ପ୍ରତି ବିଶ୍ୱାସ ପ୍ରତିପାଦନ କରିଥିବାରୁ ଶ୍ରୀ ଗଡ଼କରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସେଠାରେ ଦଶନ୍ଧି ଧରି ତୃଣମୂଳ ସ୍ତରରେ ଚାଲିଥିବା ବିଭିନ୍ନ ଗୁଣ୍ଡାରାଜ ତଥା ଭୋଟ ବ୍ୟାଙ୍କ ରାଜନୀତି ସମାପ୍ତ ହୋଇପାରିଛି ବୋଲି ଶ୍ରୀ ଗଡ଼କରୀ ମତବ୍ୟକ୍ତ କରିଛନ୍ତି। କେରଳମ୍ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିଥିବାରୁ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗାନ୍ଧି ୟୁଡିଏଫ୍ର ପ୍ରତ୍ୟେକ କର୍ମକର୍ତ୍ତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ଜାପାନର ସାଂସଦ ତଥା ଏଲ୍ଡିପିର ନୀତି ଗବେଷଣା ପରିଷଦର ଅଧ୍ୟକ୍ଷ ଟାଗାୟୋକି ଓବାୟାସିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା, ଏମ୍ଏସ୍ଏମ୍ଇ ଭାଗିଦାରୀକୁ ବୃଦ୍ଧି କରିବା ତଥା ଅଟୋମୋବାଇଲ, ଭିତ୍ତିଭୂମି, ଔଷଧ ଭଳି ପ୍ରମୁଖ କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଛି। ଭାରତରୁ ଜାପାନକୁ ବିଭିନ୍ନ ସାମଗ୍ରୀର ରପ୍ତାନୀ ଉପରେ ଆଲୋକପାତ କରି ଶ୍ରୀ ଗୋଏଲ କହିଛନ୍ତି, ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଦିଗରେ ଭାରତ ପ୍ରତିବଦ୍ଧ। ଏତଦ୍ବ୍ୟତୀତ ଭାରତ ପ୍ରଶାନ୍ତ ମହାସାଗର ଅର୍ଥନୈତିକ ସହଯୋଗ ଢାଞ୍ଚାରେ ଦୁଇ ଦେଶ ଏହି ପ୍ରକ୍ରିୟାକୁ ଆଗକୁ ନେବା ଦିଗରେ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 4 ରାଜ୍ୟ ଓ 1 କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଏବଂ ତାମିଲନାଡୁରେ ଟିଭିକେର ବହୁମତ ହାସଲ। ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।